Thank you. আমার সাধারণত শত্রু মিত্র এসব চিন্তাধারা আছে, কিন্তু যেমানে উদ্যোগ করেনি ভোগের জীবনের উদ্যোগ করেনি সেমানের এইসব চিন্তাধারা নাই। সাহা শত্রু স মিত্রী তথা মানা প্রমাণে শীতোষ্ণ সুখ দুঃখেষু সমসঙ্গ বিভাজিত দুর্গনিন্দা তিমোনি সন্তুষ্ট দেহকে নতি অনিকেত শ্রীমতি ভক্তিমানে শ্রীমার সৌভাগ্যতার দ্বাদশ ধ্যায়ে ভগবান কৌশল ভগবান ভক্তঙ্কর লক্ষণ সে কৌশল কোমানে ভগবান প্রিয় তার সে কৌশল যে শত্রু এবং মিত্র উভয়ঙ্কু সমান ভাবে দর্শন করতে সে এইভাবে ভাবে অন্যান্য সব রয়েছে সেমানে হচ্ছে ভগবান প্রিয় বলে ভগবান কৌশল এবং ভগবান ভগবত গীতার অধ্যায় কেছেন যে সমহং সর্বভূতেষু নামে যস্য তেন প্রিয় যে বদন্তি তোমার ভর্তা নয়ী তে তেষু তাপে ভগবানের সমস্ত সমান আমি যে গ্রামে জীবন ভিতরে আছে সে দেহ গ্রামের আছে সেপাই আমি ভাবছি ইয়ে মো প্রিয় ইয়ে মোর অপ্রিয় ইয়ে মোর মিত্র ইয়ে মোর শত্রু এইভাবে চিন্তাধারা আছে কিন্তু ভগবানের সেসব চিন্তাধারা নেই কারণ সমস্ত ভগবানের অংশ সমস্ত সর্বদোনি সুকুন্তেয় মুক্তেয় সম্ভবতি যারা রাসান ব্রহ্ম মহজ্জনি অহং বীজত পিতা খালি যে মানব মানে ভগবানের অংশ বা ভগবানের পুত্র তা নয় সমস্ত সর্বদোনি চৌরাশি লক্ষ প্রকার জীবজন অনেক এরা সমস্ত ভগবানের অংশ ভগবানের আমি সর্বদোনি সুকুন্তেয় মুক্তেয় সম্ভবতি যারা যাহা কিন্তু আমি দেখুছে গোপীয় জগতরে যেতে প্রকার জীব দেখুছে সমস্ত রাসান ব্রহ্ম মধ্যে অহম বীজ পিতা মুহূর্তে সেমানকর বীজ প্রদান করে পিতা তেমন ভগবান যে সমস্ত পিতা তেমন সে সমস্ত সমান সমহং সর্বভূতি সমস্ত সে সমান নামে দোষ তিন প্রিয় ভগবানকর কাহা প্রতি দোষ নাই তা ভগবানকর কে প্রিয় মধ্যে সে দেশ এবং প্রিয় এবং যে ভজন্তি তুমা ভক্তা যেমানে ভগবান ভজন করতে সেমানে ভগবান ভগবান সেমানে ভুলে যাতে না কি সেমানে মধ্যে ভগবান ভুলে যাতে না তেমন ভগবান সমস্ত প্রতি সমান তাঁকর ব্যবহার করে তেমন বিভীষণ যেতবে আসছেন সেতবে যদিও অন্য মানে বিরোধ করছেন তাঁকে নিজ শরণে নেওয়া পাই কিন্তু ভগবান রামচন্দ্র কেছেন যে যেহেতু সে প্রভু কহিলে শোক বর্ণনা কলে তো শোকরে ভগবানক ব্রত হচ্ছে যে থরে মু আপনার বলে ভগবান মু আপনার বলে নিজকে সমর্পণ করিদেছেন ভগবান তাকে সুরক্ষা প্রদান করেন ইয়ে হচ্ছে ভগবানক ব্রত সে কথা প্রভু কৌছিলে তো আমি সে বিষয়ে একটু বিশেষ আরম্ভ করিবা ভগবান চন্দ্র বিষয়ে ভগবান রামচন্দ্র সেটি গোটে গল্প করছেন যে গোটে গল্প কালিকি সে কৌশল কিন্তু ভগবান কথা ছাড়ি সে সাধারণ পশু কথা একটি উদাহরণ দিয়েছে পশুর উদাহরণ দিয়েছে গোটে মাঙ্কড় মাঙ্কড়ের উদাহরণ দিয়েছে ধর গোটে জঙ্গলরে গোটে মনুষ্য মানে যাইকি কৌশ কারণে জঙ্গলের বাট হয়ে যাইছে এবং সে বাঘর বাবু তেমনি বাঘটি যেতবে তাকে খাইয়া পাই গোড়াইছি সেতবে সে অনন্য বাহি সে গোটে গ্রস্ত উপরে চলে যাইছে সে মানুষের কিন্তু সে মানুষের যেতবে যাইছেন সেতবে সে গোটে মাঙ্কড় মধ্যে সেটি গোটে গ্রস্ত ভিতরে আছে কিন্তু তারপরে যেহেতু দুই জন যাক অসুবিধায় পড়ছেন মাঙ্কড়টি মধ্যে তার মধ্যে বাঘর ভয় হয়েছে কিন্তু যাহা হোক দুই জন যেতবে অসুবিধায় অছন্তি সেতবে দুই জন কিন্তু ঠিক আছে আমি জন জনকর সাহায্য করিবা ব্যস্তবা দরকার নেই সে বাঘকু আমি কেমন আমি বাঘর কু আমি অন্য জনকু তড়ি দেওয়া দরকার এইভাবে ভাবে সে তাঁর ভিতরে আলোচনা করতে কিন্তু বাঘ যেতবে যেতে সে মাকড়কু যেতে প্রবর্তাইলে মধ্যে আমি হচ্ছে পশু জাতি সে মনুষ্য জাতি সে বহুত ঠকানি জাতি সে সমস্ত ঠকিবে তেমন তুমি তাঁর উপরে বিশ্বাস কর সে মানুষকে মো পাখ ফেলি দিও সে গছ ফেলি দিও মু তাকে খাই চাল মু তোমার কোনো সমস্যা করবি না এইভাবে ভাবে ସେ ବାଘ ଯେତେବେଳେ ମାଙ୍କଡ଼ କହିଛନ୍ତି, କିନ୍ତୁ ମାଙ୍କଡ଼ ଆଉ କେବେ ତ ଶୁଣିନାହାନ୍ତି। ତେଣୁ ତାପରେ କ'ଣ ହେଇଛି, କିନ୍ତୁ ବାଘ କେତେ ଯାଉନି, ସେ ଜାଗା ଖାଇକି ଯାଉନି। ତେଣୁ ବାଘ ଅତିକ୍ରମ କଲା ପରେ ମାଙ୍କଡ଼ଟି ଶୋଇପଡ଼ୁଛି, ମାଙ୍କଡ଼ଟି ଶୋଇପଡ଼ୁଛି। ଏବଂ ସେହି ସମୟରେ ମନୁଷ୍ୟକୁ ବାଘ କହିଛି, ବାଘ କହିଛି ମନୁଷ୍ୟକୁ ଯେ ଦେଖ, ଏ ମାଙ୍କଡ଼ ହେଉଛି ମୋର ଖାଦ୍ୟ, ତମେ ଆକୁ ମୋ ପାଖକୁ କିଣିଦିଅ, ମୁଁ ତାକୁ ଖାଇକି ଚାଲିଥିଲି। କିନ୍ତୁ ମଣିଷ ତାକୁ ଚିନ୍ତା କଲା, କହିଲା ଯଦି ଯଦି ବାଘ ଚାଲିଯିବ ତାହେଲେ ମୁଁ ରକ୍ଷା ପାଇବି। ଏ ଚିନ୍ତା କରିକି ସେ ମାଙ୍କଡ଼କୁ ଫେଲି, ମଣିଷ ସେ ମାଙ୍କଡ଼କୁ ଫେଲି ଫେଲିଲା ପରେ ମାଙ୍କଡ଼ଟି ଯେତେବେଳେ ତଳେ ପଡ଼ିଯାଇଛି, ମାଙ୍କଡ଼ ଶୋଇ ପଡ଼ିଥିଲା, ଯଦି ତଳେ ପଡ଼ିଯାଇଛି ତାପରେ ବାଘ ତାକୁ ଆସି ତା ପାଖରେ ପହଞ୍ଚ। ଦେଖିଲ ମୁଁ ତମକୁ କହିଲି ମନୁଷ୍ୟ ହେଉଛି ବହୁତ ଖଟାଣ ଜାତି, ବିଶ୍ୱାସଘାତକ, କିନ୍ତୁ ତମ ମୋ କଥା ଶୁଣିଲନି। କିନ୍ତୁ ଏବେ ଦେଖିଲ ତମେ କେମିତି ଚିନ୍ତା, ତମକୁ ବିଶ୍ୱାସଘାତ କରିଦେଲ। ତାପରେ ବାଘର ଯେହେତୁ ତାର ମନୁଷ୍ୟ ରକ୍ତ ଖାଇବା ପାଇଁ ତାର ଇଚ୍ଛା ଅଛି, ତେଣୁ ସେ କହିଛି ଯେ ମୁଁ ତମକୁ ଖାଇବିନି, ତମେ ଖାଇଦେଉଛି, ତମେ ସେ ମାଙ୍କଡ଼କୁ ଖେଳିଲି, ଏ ସେ ମନୁଷ୍ୟକୁ ଖେଳିଲି, ଦଶକୁ ଯାଇ ସେ ମନୁଷ୍ୟକୁ ଖେଳିଲି। ତେଣୁ ମାଙ୍କଡ଼ ସେଥିରୁ ବାଘ ଆଗକୁ ବର୍ତ୍ତିକରି ଯେତେବେଳେ ଯାଇକିରି ପହଞ୍ଚିଛି ଗଛକୁ ଯାଇଛି, ସେତେବେଳେ ମନୁଷ୍ୟ ପୁଣି ଭୟଭୀତ ହେଇଗଲା ଯେ ମୁଁ ତାକୁ ଏମିତି ଖେଳିଦେଲି ଆଉ ସେ ବର୍ତ୍ତମାନ ମୋର ମୋ ପ୍ରତି ଶତ୍ରୁତା ଆଚରଣ କରିବ, ଏମିତି ଭାବରେ ଚିନ୍ତା କରିଛନ୍ତି। କିନ୍ତୁ ମାଙ୍କଡ଼ ପୁଣି ଗୋଟେ ବାଘକୁ ଆଉ ଗୋଟେ ଷ୍ଟୋରି କହିଛନ୍ତି, ଗୋଟେ କଥା ଯେ ଯଦିଓ ମନୁଷ୍ୟ ଜାତି ବିଶ୍ୱାସଘାତକ, କିନ୍ତୁ ଆମେ ପଶୁ ଜାତି ହେଲେ ମଧ୍ୟ ଆମର ଆମେ ବିଶ୍ୱାସଘାତକ ନୁହଁ, ଆମେ ଧର୍ମ ପଥରେ କାର୍ଯ୍ୟ କରିବୁ। ଏହିଭଳି ଭାବରେ ସେ ମାଙ୍କଡ଼କୁ ବୁଝେଇଛି, ମାଙ୍କଡ଼ ମନୁଷ୍ୟକୁ ବୁଝେଇ ଦେଇଛି, କହୁଛି ତମେ ଯେତେ ବିଶ୍ୱାସଘାତ ହେଲେ ମଧ୍ୟ ମୁଁ ତମକୁ ବିଶ୍ୱାସଘାତ କରିବି, ମୁଁ ତମକୁ ମିତ୍ରତା ହିସାବରେ ମୁଁ ତମକୁ ଶରଣ ଦେବି। ତାପରେ ବାଘକୁ ସେ କଥା କହିବା ପରେ ବାଘ ସେଥିରୁ ଛାଡ଼ିଯାଇଛି। ତେଣୁ ଏହି କଥା ଭଗବାନ ରାମଚନ୍ଦ୍ର ତାଙ୍କୁ କହି ଭଗବାନ ବିଷ୍ଣୁଙ୍କୁ ସେ ତାଙ୍କୁ ଶରଣ ପ୍ରଦାନ କରିଛନ୍ତି ଏବଂ ପ୍ରଭୁ ବର୍ଣ୍ଣନା କଲେ କେମିତି ସେ ତାଙ୍କୁ ଲଙ୍କା ରାଶି ପ୍ରଦାନ କରିଛନ୍ତି। ଏବଂ ଯେଉଁ ତାଙ୍କୁ ପ୍ରଶ୍ନ ପଚରା ଗଲା ଯେ ବର୍ତ୍ତମାନ ରାବଣ ଅଛନ୍ତି, ରାଧା ଅଛନ୍ତି ଲଙ୍କାର, ଆଉ ଆପଣ ବର୍ତ୍ତମାନ ବିଭୀଷଣଙ୍କୁ ଲଙ୍କାର ସାମ୍ରାଜ୍ୟ ଦେଇଦେଲେ, ଲଙ୍କାର ରାଜ୍ୟ କରିଦେଲେ, ଯଦି ରାବଣ ଆପଣଙ୍କ ସ୍ଥାନ ଯିବ କ'ଣ କହିଲେ? ଭଗବାନ କହିଲେ ରାବଣ ଯଦି ମୋ ସ୍ଥାନ ଯିବ ତାହେଲେ ମୁଁ ଅଯୋଧ୍ୟାକୁ ତାଙ୍କୁ ପ୍ରଦାନ କରିବି। ଏହିଭଳି ଭାବରେ ଭଗବାନଙ୍କର ଶରଣ ଭକ୍ତବତ୍ସଳତା ଭଗବାନ ରାମଚନ୍ଦ୍ରଙ୍କର ବର୍ଣ୍ଣନା କରିଥିଲେ ପୂର୍ବରୁ, ତେଣୁ ତା ପରଠୁ ଆମେ ବର୍ଣ୍ଣନା କରିବା ଭଗବାନ ରାମଚନ୍ଦ୍ରଙ୍କର ଯେ ଥରେ ମହାପ୍ରଭୁ ଯେତେବେଳେ ଦାକ୍ଷିଣାତ୍ୟ ଯାଇଥିଲେ, ଚୈତନ୍ୟ ମହାପ୍ରଭୁ ଯେଉଁ ଦାକ୍ଷିଣାତ୍ୟ ଯାଇଛନ୍ତି, ସେହି ସମୟରେ ଦାକ୍ଷିଣାତ୍ୟରେ ଜଣେ ବ୍ରାହ୍ମଣ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛନ୍ତି ଯେ ଆପଣ ଆସି ଆମର ଘରେ ଭିକ୍ଷା କରିବେ, ଆମର ପ୍ରସାଦ ପ୍ରସାଦ ପ୍ରାପ୍ତ ହେବ, ଅନ୍ନ ପ୍ରସାଦ ପ୍ରାପ୍ତ ହେବ। ଏଇଭଳି ଭାବରେ ସେମାନେ ନିବେଦନ କରିଛନ୍ତି, ମହାପ୍ରଭୁ ଯାଇକି ତାଙ୍କ ଘରେ ପହଞ୍ଚନ୍ତି, ଦକ୍ଷିଣାତ୍ୟରେ ବ୍ରାହ୍ମଣ ଘରେ ପହଞ୍ଚନ୍ତି। କିନ୍ତୁ ମହାପ୍ରଭୁ ଯେତେବେଳେ ବାର୍ତ୍ତା ଗୋଟେ ବେଳେ ଯାଇ ପହଞ୍ଚିଲେଣି, ସେତେବେଳେ ଦେଖିଲା ବେଳକୁ ସେ କୌଣସି ରନ୍ଧନ କରିନାହାନ୍ତି, ସେ ବ୍ରାହ୍ମଣ କୌଣସି ରନ୍ଧନ କରିନାହାନ୍ତି। ତେଣୁ ମହାପ୍ରଭୁ ଯେତିକି ପଚାରିଲେ, ତୁମେ ମୋତେ ଭିକ୍ଷା ପାଇଁ ନିବେଦନ କରିଥିଲ, ଆମନ୍ତ୍ରଣ କରିଥିଲ, ଆଉ ମୁଁ ଆସି ପହଞ୍ଚିଲା ଭିତରେ ତୁମର କୌଣସି ରୋଷେଇବାସ କରିନ, ଆଉ କାରଣ କ'ଣ? ସେ ବ୍ରାହ୍ମଣ ଭଗବାନ ରାମଚନ୍ଦ୍ରଙ୍କର ଭକ୍ତ, ତେଣୁ ସେ କହିଲେ ଯେ ଭଗବାନ ରାମଚନ୍ଦ୍ର ତ ବଣରେ ଅଛନ୍ତି, ଆଉ ଲକ୍ଷ୍ମଣ ଯାଇଛନ୍ତି ବଣକୁ ଯାଇଛନ୍ତି, ଯେଉଁ ଫଳମୂଳ ସଂଗ୍ରହ କଲା ପରେ ସେ ଆଣିକି ଆସିଲା ପରେ ତାପରେ ସେ ହେବ, ଏଇଭଳି ଭାବରେ ସେ ଭାବନାରେ ଅଛନ୍ତି ଯେ ଭଗବାନ ରାମଚନ୍ଦ୍ର ଏଠି ଅଛନ୍ତି, ଲକ୍ଷ୍ମଣ ଯାଇଛନ୍ତି ବଣକୁ ଫଳମୂଳ ଆଣିଛନ୍ତି, ଏଭଳି ଚିନ୍ତା। ତାପରେ ମହାପ୍ରଭୁ ତାଙ୍କୁ ବହୁତ ବୁଝାବୁଝା କଲା ପରେ ତାପରେ ସେ ପୁଣି ରନ୍ଧନ କଲେ, ମହାପ୍ରଭୁ ପାଇଁ ରନ୍ଧନ କରି ମହାପ୍ରଭୁଙ୍କୁ ଖାଦ୍ୟ ପରିବେଷଣ କଲେ। ମହାପ୍ରଭୁ ଖାଦ୍ୟ ଗ୍ରହଣ କରିସାରିଲା ପରେ ସେ ବ୍ରାହ୍ମଣ କହିଲେ ତମେ ଖାଦ୍ୟ ଗ୍ରହଣ କର, ତ ବ୍ରାହ୍ମଣଙ୍କର ନା ମୁଁ ଖାଦ୍ୟ ଗ୍ରହଣ କରିବିନି, ମୁଁ ବଞ୍ଚିକିରିଆ ମୋର କିଛି ଲାଭ ନାହିଁ ଜୀବନରେ, କାହିଁକି ନା ସୀତାଦେବୀଙ୍କୁ ରାବଣ ଭଳି ରାକ୍ଷସ ନେଇଗଲା, ତାହେଲେ ମୁଁ ଆଉ ବଞ୍ଚିକିରି ଲାଭ କ'ଣ? ମୋର ଜୀବନ ବଞ୍ଚିବାର ଜୀବନ ରଖିବାର ଜୀବନ ଧାରଣ କରିବାର କୌଣସି ଇଚ୍ଛା ନାହିଁ। ମାତା ସୀତାଦେବୀଙ୍କୁ ରାବଣ ଭାଇ ରାକ୍ଷସ ତାକୁ ନେଇଗଲା, ହରଣ କରିଦେଲା, ହରଣ କରିଦେଲା। ତେଣୁ ମୁଁ ଆଉ ବଞ୍ଚିବା ପାଇଁ ଚାହୁଁନି। ମହାପ୍ରଭୁ ତାଙ୍କୁ ବହୁତ ବୁଝାସୁଝା କରି ତାପରେ ତାଙ୍କୁ ସାନ୍ତ୍ୱନା ଦେଇକି ମହାପ୍ରଭୁ ତାପରେ ଦାକ୍ଷିଣାତ୍ୟ ଯାଇଛି। ତାପରେ ଦାକ୍ଷିଣାତ୍ୟରେ ଗୋଟେ ମନ୍ଦିରରେ ସେ ସମୟରେ କୂର୍ମ ପୁରାଣ ପାଠ କରାଯାଉଥିଲା। ମନ୍ଦିରରେ କୂର୍ମ ପୁରାଣ ପ୍ରାପ୍ତ ହେଉଥିଲେ ପାଠ କରାଯାଉଥିଲା। ସେଇଠି ବର୍ଣ୍ଣନା କରାଯାଇଛି ଯେଉଁ ସାଧାରଣତଃ ଭଗବାନଙ୍କର ଭଗବତା ପ୍ରକୃତ ଭାବେ ଭଗବାନ କହିଛନ୍ତି ଯେ ଜନ୍ମ କର୍ମ ଚଲେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ସର୍ବତଃ ତତ୍କା ଦେୟମ ପୁନର୍ଜନ୍ମ ନୈତି ମାମେ ବିଶ୍ୱ। ଭଗବାନଙ୍କର ଜନ୍ମ କର୍ମ ଏସବୁ ହେଉଛି ଦିବ୍ୟ, ଆମେ ତାକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଯେଉଁମାନେ ତତ୍ତ୍ୱରେ ଭଗବାନଙ୍କର ଜନ୍ମ କର୍ମ ଏସବୁ ଜାଣିଛନ୍ତି ସେମାନେ ଯେତେବେଳେ ସେଟା ତ୍ୟାଗ କରିବେ ସେମାନଙ୍କୁ ଆଉ ଏ ଭୌତିକ ଜଗତକୁ ଆଶ୍ରୟ କରିବେ। ତେଣୁ ଭଗବତୀ ସଫଳ ଭାବେ ଭଗବାନ କହୁଛନ୍ତି ଏ ତତ୍ତ୍ୱରେ ଜାଣିବା ସବୁ ଖୁବ୍ କଠିନ। ମନୁଷ୍ୟାଣ ସତ୍ୟୁ କଚି ଯତଦି ସିଦ୍ଧ ହେଇ ଯତଦାନ ସିଦ୍ଧାନା କଚି ନାମ ବ୍ୟକ୍ତି ତର୍କ ହଜାର ହଜାର ଲୋକମାନେ ତାଙ୍କ ସେମାନେ ଜୀବନରେ ସିଦ୍ଧି ଲାଭ କରିବାକୁ ଚାହୁଁନାହାନ୍ତି। ଆଜି ଆପଣମାନେ ବହୁତ ଦୀକ୍ଷା ଗ୍ରହଣ କଲେ, ଦୀକ୍ଷା ଉଦ୍ଦେଶ୍ୟ କ'ଣ ମାନେ କେତେ ଜଣ ଲୋକ ଦୀକ୍ଷା ନେଉଛନ୍ତି? ଯଦି ଆମେ ଦେଖିବା ବୁର୍ଲା ସହରରେ କେତେ ଲୋକ ଅଛନ୍ତି ତା ଭିତରୁ କେତେ ଜଣ ଲୋକ ଦୀକ୍ଷା ନେଇଛନ୍ତି? ତେଣୁ ଅନ୍ୟମାନେ ସେମାନେ ପଶୁପରି ଜୀବନ ଯାପନ କରୁଛନ୍ତି, ପ୍ରକୃତ ମାନବ ଜୀବନର ଉଦ୍ଦେଶ୍ୟ କ'ଣ ଏସବୁ ବିଷୟ ସେମାନେ ଜାଣୁନାହାନ୍ତି। କିନ୍ତୁ ଯେଉଁମାନେ ମନୁଷ୍ୟ ଜୀବନ ପ୍ରକୃତରେ କ'ଣ ପାଇଁ ଉଦ୍ଦିଷ୍ଟ, ମନୁଷ୍ୟ ଜୀବନର କ'ଣ ଲକ୍ଷ୍ୟ ଏ ବିଷୟରେ ଯେଉଁମାନେ ଚିନ୍ତା କରୁଛନ୍ତି ତେଣୁ ସେମାନେ ପ୍ରକୃତରେ ଜୀବନରେ କିଛି ସିଦ୍ଧି ଲାଭ କରିବାକୁ ଚାହୁଁଛନ୍ତି। ତେଣୁ ଏହି ଭାବରେ ଯେଉଁମାନେ ସିଦ୍ଧି ଲାଭ କରିବାକୁ ଚେଷ୍ଟା କରୁଛନ୍ତି ଯତଦା ଆମ ସିଦ୍ଧାନା ପଶ୍ଚିମ ମାନ ଭେଟି ଚଳିବ ଏଭଳି ଭାବରେ ଯେଉଁମାନେ ଚେଷ୍ଟା କରୁଛନ୍ତି ସିଦ୍ଧି ହେବା ପାଇଁ ତାଙ୍କ ଭିତରୁ ଖୁବ୍ ଗୋଟିଏ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି। ତେଣୁ ଏହି ତତ୍ତ୍ୱ ଜିନିଷଟା ବହୁତ ଗଭୀର ଜିନିଷ, ସେଥିପାଇଁ ଭଗବାନ ମତେ ସେମାନେ ପାଠ କରନ୍ତୁନି, ଭଗବାନ କଥା ଶ୍ରବଣ କରନ୍ତୁ। ଯେଉଁ ଭଗବାନ କହିଛନ୍ତି ଯେ ତଦ୍ବୁଦ୍ଧି କଣିକାଦେନ ପରିପ୍ରଶ୍ନେନ ଦେବୟା ଉପଦେଖନ୍ତି ସେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଯେହେତୁ ତତ୍ତ୍ୱଦର୍ଶୀ ଜ୍ଞାନୀ ଖୁବ୍ କ୍ୱଚିତ ସମସ୍ତେ ସେସବୁ ଜାଣିପାରିବେ ନାହିଁ, ଭଗବାନଙ୍କ ତତ୍ତ୍ୱ ସମସ୍ତେ ଜାଣିପାରିବେ ନାହିଁ। ତେଣୁ ଆମେ ସେଇ ଭଗବାନଙ୍କର ତତ୍ତ୍ୱ ବା ଭଗବାନଙ୍କ ଜ୍ଞାନ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମକୁ ଜଣେ ଉପଯୁକ୍ତ ଗୁରୁତର ଶରଣ ଯିବାକୁ ପଡ଼ିବ। ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଆମେ ପ୍ରକୃତ ଜ୍ଞାନ ବି ପ୍ରାପ୍ତ ହେବା। ତେଣୁ ଆପଣମାନେ ଯେଉଁମାନେ ଆଜି ଦୀକ୍ଷା ଗ୍ରହଣ କଲେ ତେଣୁ ଇଏ ହେଉଛି ପ୍ରାଥମିକ ପଦକ୍ଷେପ। ତାପରେ ଆସ୍ତେ ଆସ୍ତେ ଆଦୌ ଶ୍ରଦ୍ଧା, ସାଧୁସଙ୍ଗ, ଭଜନ କ୍ରିୟା, ସମର୍ଥ ନିବୃତ୍ତି, ନିଷ୍ଠା, ରୁଚି, ଆସକ୍ତି ଏଭଳି ଭାବେ ବିଭିନ୍ନ ସ୍ତର ସବୁ ଅଛି। ତେଣୁ ଆମର କହିବା ଉଦ୍ଦେଶ୍ୟ ଥିଲା ଯେ ଏ ଯେଉଁ ରାବଣ ସୀତାକୁ ହରଣ କରିଛନ୍ତି ପ୍ରକୃତରେ ସୀତା ଯେଉଁ ସେ ହରଣ କରିନାହାନ୍ତି, କୂର୍ମପୁରାଣରେ ସେଟା ବର୍ଣ୍ଣନା କରାଯାଉଛି। ଯେତେବେଳେ ରାବଣ ଆସିଲେ ସୀତାଙ୍କୁ ହରଣ କରିବା ପାଇଁ ଆପଣ ଜାଣିଥିବେ ସେ ତାଙ୍କର ଭାଇକୁ ପଠାଇଲେ ସେ ମାୟା ମୃଗ ହିସାବରେ ସୁନାର ମୃଗ ହିସାବରେ ସେ ଯାଇଛନ୍ତି, ତାଙ୍କ ଭାଇ ମରିକି ଯାଇଛନ୍ତି ସୁନାର ମୃଗ ହେଇକି। ତେଣୁ ଏଇ ସୁନାର ମୃଗ ଦେଖିକିରି ସୀତାଦେବୀ ଆକର୍ଷିତ ହେଇଛନ୍ତି, ତେଣୁ ସେ ଚାହୁଁଛନ୍ତି ସେ ସୁନାର ମୃଗକୁ ଆଣିବା ପାଇଁ ଭଗବାନ ରାମଚନ୍ଦ୍ରଙ୍କୁ ସେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ତେଣୁ ଭଗବାନ ରାମଚନ୍ଦ୍ର ତାଙ୍କ ପାଖରେ ଯାଇଛନ୍ତି ସେ ସୁନାର ମୃଗ ପାଖରେ। ସେତେବେଳେ ଲକ୍ଷ୍ମଣ ସେଠି ସୀତାଦେବୀଙ୍କୁ ସେ ରକ୍ଷା କରିବା ପାଇଁ ସେଠି ରହିଛନ୍ତି। କିନ୍ତୁ ତାପରେ ଯେତେବେଳେ କିଛି ସମୟ ଗଲା ପରେ ଯେତେବେଳେ ଭଗବାନ ରାମଚନ୍ଦ୍ର ସେଇ ମହାଦେବ ପାଖରେ ଯାଇଛନ୍ତି ଏଇ ସେଟା କୁହା ହେଉଛି, ଏଇ ଯେଉଁ ଶ୍ଳୋକଟି ଆମେ ପାଠ କଲେ ସେ କଥା କୁହା ହେଉଛି। ତ୍ୱକ୍ତ୍ୱା ସୁଦୃଶ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ଧର୍ମିଷ୍ଠ ଆର୍ଯ୍ୟପ୍ରସାଦ ରାବାରଣ୍ୟ ମାୟା ମୃଗମ ଦୈତ୍ୟ ଇଷ୍ଟିତ ଅନ୍ନଭାବ। ମାୟା ମୃଗ, ଏ ମାୟା ମୃଗର ଆକୃତି ଖାଲି ଯେ ପ୍ରକୃତ ଭଗବାନ କେବେ ମାୟା ଦ୍ୱାରା ଆକର୍ଷିତ ହେଲେ କିନ୍ତୁ ଆମେମାନେ ସମସ୍ତେ ମାୟା ଦ୍ୱାରା ଆକର୍ଷିତ ହେଇକି ରହୁଛୁ। ଆମେ ଏହି ଭୌତିକ ଜଗତରେ ଯେଉଁ ବିଭିନ୍ନ ପ୍ରକାର ଆମର ଭୌତିକ କାମନା ସବୁ ରହିଛି, ଇଏ ହେଉଛି ଆମ ପାଇଁ ମାୟାମୂଳ। ଏହି ମାୟାମୂଳ ପ୍ରତି ଆମେ ଭାବମାନ ରହୁଛୁ, କିନ୍ତୁ ଭଗବାନ ଯେତେବେଳେ ସେ ମାୟାମୂଳ ପ୍ରତିରେ ଭାବମାନ ହେଇଛନ୍ତି ଏବଂ କିଛି ଦିନ ଗଲା ପରେ ସେ ମାୟାମୂଳ ବହୁତ ଜୋରରେ ଶବ୍ଦ କରିଛି ଯେ ଲକ୍ଷ୍ମଣ ମୋତେ ରକ୍ଷା କର, ଲକ୍ଷ୍ମଣ ରକ୍ଷା କର, ଏଇଭଳି ଶବ୍ଦ କରିଛି। ସେ ସେମାନେ ମାତା ସୀତା ଦେବୀ ଲକ୍ଷ୍ମଣ କହିଛନ୍ତି ଯେ ତମେ ଯାଇ ମାତାଙ୍କୁ ରକ୍ଷା କର, ସେ ବିପଦରେ ଅଛନ୍ତି, କିନ୍ତୁ ଲକ୍ଷ୍ମଣ ରକ୍ଷା କରିବାକୁ ଚାହୁଁଛନ୍ତି। କିନ୍ତୁ ଲକ୍ଷ୍ମଣ ଜାଣିଛନ୍ତି ଯେ ସିଏ ହେଉଛନ୍ତି ଲକ୍ଷ୍ମଣ ହେଉଛନ୍ତି କିଏ, ସେ ହେଉଛନ୍ତି ବଳରାମ, ସେ ହେଉଛନ୍ତି ଗୁରୁତତ୍ତ୍ୱ। ଗୁରୁତତ୍ତ୍ୱ ଯେଉଁ ରହୁଛନ୍ତି ସେ ଲକ୍ଷ୍ମଣ ହିଁ ସେ ଗୁରୁତତ୍ତ୍ୱ, ତେଣୁ ସେ ସମସ୍ତ ଜ୍ଞାନ ତାଙ୍କ ପାଇଁ ରହିଛି। ସେ ଜାଣିଛନ୍ତି ଭଗବାନ ରାମଚନ୍ଦ୍ରଙ୍କ କେବେ ଅସୁବିଧା ହେବନି, କିନ୍ତୁ ଯେହେତୁ ଏ ବିଧାନ ଭାବରେ ବିଭିନ୍ନ ଭାବରେ ବିଧି ବିଧାନ କରାହେଇଛି, ସେଥିପାଇଁ ସେ ତାଙ୍କ ପାଖରେ ଗୋଟେ ତିନୋଟି ଗାଁର କାଟିଦେଉଛନ୍ତି, ମର୍ଯ୍ୟାଦାର ଗାଁ ତିନୋଟି ଗାଁର ଲଙ୍ଘନ କରି ଗଲେ ତାଙ୍କ ପାଇଁ ବିପଦ ହେବ, ଯଦି ଲଙ୍ଘନ କରିବେନି ତାହେଲେ ତାଙ୍କ ସୁରକ୍ଷିତ ରହିବ। ତେଣୁ ଯଦିଓ ସେ ସମୟରେ ରାବଣ ଆସିଛନ୍ତି, ସେ ସର୍ବବ୍ୟାପି ସନ୍ନ୍ୟାସ ଉପରେ ଆସିଛନ୍ତି, ସର୍ବବ୍ୟାପୀ ସନ୍ନ୍ୟାସ ଛଳ ଛଳ ସନ୍ନ୍ୟାସ ଉପରେ ଆସିଛନ୍ତି। ତ ବର୍ତ୍ତମାନ ଯେବେ କଣ ଆମର ଯେଉଁ ସନ୍ନ୍ୟାସ ରହିଛନ୍ତି ଏ ବହୁତ ସର୍ବ ସନ୍ନ୍ୟାସ ସର୍ବବ୍ୟାପୀ ସନ୍ନ୍ୟାସ ରହିଛନ୍ତି, ଆମେ ଏ ପ୍ରକୃତ ଜାଣିପାରିବା ନାହିଁ ଯେ ପ୍ରକୃତରେ ଏ ପ୍ରକୃତ ସନ୍ନ୍ୟାସ କି ସର୍ବବ୍ୟାପୀ ସନ୍ନ୍ୟାସ ତେଣୁ ରାମାଷ୍ଟ୍ର ଆସିଛନ୍ତି ସୀତା ଦେବୀ ସେ ତାଙ୍କୁ ଭିକ୍ଷା ଦେବା ପାଇଁ ଯାଇଛନ୍ତି ଏବଂ ସେ ଗାଁର ଯେଉଁ ଲକ୍ଷ୍ମଣ ଯେଉଁ ଲକ୍ଷ୍ମଣ ରେଖାକୁ ନେଇକି ଯାଇଛନ୍ତି ସେ ସମୟରେ ରାବଣ ତାକୁ ଘରେ ନେଇଛି। ଏ ସାଧାରଣ ଲୋକମାନେ ଜାଣିଛନ୍ତି ଯେ ରାବଣଙ୍କର ପତ୍ନୀ ସୀତା ଦେବୀଙ୍କୁ ରାବଣ ହରଣ କରିଛି, କିନ୍ତୁ ପ୍ରକୃତରେ ସେ ପ୍ରକୃତ ସୀତା ନୁହଁ, କାରଣ ଏଇ ଯେଉଁ ଲୀଳା ଭାବ ଅଛି ସେଥିପାଇଁ ସୀତା ଦେବୀ ଅଗ୍ନିକୁ ଆହ୍ୱାନ କରିଛନ୍ତି। ତୁମପୁରାଣ ସେଟା ବର୍ଣ୍ଣନା କରାଯାଇଛି, ଅଗ୍ନିକୁ ଆହ୍ୱାନ କରିଛନ୍ତି ଏବଂ ଅଗ୍ନିଙ୍କର ଶରଣରେ ସେ ଯାଇଛନ୍ତି। ତେଣୁ ଅଗ୍ନି ସୀତା ପ୍ରକୃତ ସୀତାଦେବଙ୍କୁ ନେଇ ସୁରକ୍ଷିତ ରଖିକରି ଗୋଟେ ମାୟା ସୀତାଦେବଙ୍କୁ ସେଠି ସୀତାଆସନରେ ଛାଡ଼ିଛନ୍ତି। ତେଣୁ ରାବଣ ଯେଉଁ ନେଇଯାଇଛନ୍ତି ସେ ମାୟା ସୀତାକୁ ନେଇଛନ୍ତି, ସେ ପ୍ରକୃତ ସୀତାଙ୍କୁ ନେଇନାହାନ୍ତି। ଏ କଥା ଯଦି ତୁମପୁରାଣରେ ବର୍ଣ୍ଣନା କରାଯାଉଥିଲା, ତେଣୁ ମହାପ୍ରଭୁ ସେ ତୁମପୁରାଣରୁ ସେ ପୋଷାକୁ ଆଣିଲେ। ସେତେବେଳେ ଆମର ଏଠି ବର୍ତ୍ତମାନ ଯେମିତି ବହି ପୁସ୍ତକ ସବୁ ରହିଛି ସେତେବେଳେ ସବୁ ନଥିଲା, ପାଞ୍ଚ ବର୍ଷ ତଳେ ସେତେବେଳେ ସବୁ ଯେଉଁ ପୋଥିରେ ସବୁ ଲେଖା ହେଇକି ରହୁଥିଲା, ତାଳପତ୍ର ପୋଥିରେ ଲେଖନରେ ଲେଖା ହେଇକି ରହୁଥିଲା। ତେଣୁ ମହାପ୍ରଭୁ କ'ଣ କଲେ ନା ଅନ୍ୟ ଜଣଙ୍କୁ ତାଙ୍କୁ ଗୋଟେ ସେଇ ଯେଉଁ ତାଳପତ୍ର ଯେଉଁ ଲେଖା ହେଇଥିଲା ତୁମପୁରାଣର ଅରିଜିନାଲ ତୁମପୁରାଣରେ ଯାହା ଲେଖା ଥିଲା ସେଇ ଲେଖାକୁ ଆଉ ଗୋଟେ ତାଳପତ୍ର ପୋଥିରେ ଲେଖିକିରି ସେଠି ରଖିକିରି ସେଇ ଅରିଜିନାଲ ପୋଥି ବା ମୂଳ ପୋଥିକୁ ଆଣିକି ଆସିଛନ୍ତି। ତେଣୁ ଆଣିକି ଆସିକି ଯେତେବେଳେ ପହଞ୍ଚନ୍ତି ପୁଣି ସେଇ ବ୍ରାହ୍ମଣ ଯେଉଁ ବ୍ରାହ୍ମଣ ମହାପ୍ରଭୁ ଭିକ୍ଷା ଦେବା ପାଇଁ ନିମନ୍ତ୍ରଣ କରିଥିଲେ ତାଙ୍କରି ଘରେ ଯେତେବେଳେ ପହଞ୍ଚନ୍ତି ସେତେବେଳେ ସେ ତାଙ୍କୁ ସେ ପୋଥିଟି ଦେଖିଛନ୍ତି, ତୁମପୁରାଣ ସେ ପୋଥିଟି ଦେଖିଛନ୍ତି। ସେଥିରେ ଯେତେବେଳେ ପଢ଼ିଲେ ସେ ପ୍ରକୃତରେ ମହାପ୍ରଭୁଙ୍କ ଯାଇଛନ୍ତି ଡାକିଲା ଯେଉଁ ଦୁଇଟି ପୁସ୍ତକ ସେ ଉଦ୍ଧାର କରିଛନ୍ତି, ଗୋଟେ ହେଉଛି ତୁମପୁରାଣ ଆଉ ଗୋଟେ ହେଉଛି ବ୍ରହ୍ମ ସଂହିତା। ବ୍ରହ୍ମ ସଂହିତା ଆମେ ଯେଉଁ ବର୍ତ୍ତମାନ ପ୍ରାପ୍ତ ହେଉଛେ ବ୍ରହ୍ମ ସଂହିତା ଏ ମହାପ୍ରଭୁ ଦାକ୍ଷିଣାତ୍ୟ ସେ ଉଦ୍ଧାର କରିଛନ୍ତି ଏବଂ ଏ ତୁମପୁରାଣରେ ମଧ୍ୟ ସେ ଉଦ୍ଧାର କରି ଆଣିକି ସେ ବ୍ରାହ୍ମଣ ଦେଖାଇଛନ୍ତି। ତେଣୁ ବ୍ରାହ୍ମଣ ଦେଖିଲେ ଯେ ପ୍ରକୃତରେ ପ୍ରକୃତ ସୀତାଙ୍କୁ ରାବଣ ହରଣ କରିନାହାନ୍ତି, କାରଣ ସୀତା ଯେ ହେଉଛନ୍ତି କ'ଣ, ସୀତା ଯେ ହେଉଛନ୍ତି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଏବଂ ରାବଣ ହେଉଛି ଆମେ ଜୀବ, ଆମେ ହେଉଛେ ଭଗବାନଙ୍କର ଯଦି ଅନ୍ତରଙ୍ଗା ଶକ୍ତି, କିନ୍ତୁ ଆମେ ହେଉଛେ ଏ ମାୟାର ଅଧୀନରେ ଅଛି, ଏ ପ୍ରାକୃତ ଯେଉଁ ଭୌତିକ ଜଗତ ଏ ମାୟା ରହିଛି ତ୍ରିଗୁଣମୟୀ ମାୟା ଭିତରେ ଆମେ ଅଛି, କିନ୍ତୁ ସୀତା ଯେ ହେଉଛନ୍ତି ତ୍ରିଗୁଣର ଉର୍ଦ୍ଧ୍ୱରେ। ଆମେମାନେ ଭଗବତଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେଉଁ ସ୍ପିରିଚୁଆଲ ଜିନିଷ ଯେଉଁ ରହିଛି ଆତ୍ମା ସମ୍ବନ୍ଧୀୟ ଜିନିଷ ଯାହା ଅଛି ସେସବୁ ଭୌତିକ ପଦାର୍ଥ ଦ୍ୱାରା କିଛି ନଷ୍ଟ ହେବ ନାହିଁ, ଭଗବାନ ବିଭିନ୍ନ ପ୍ରକାର ବର୍ଣ୍ଣନା କରିଛନ୍ତି ନଜାୟତେ ବା କଦାପି ନାୟଂ ଭୂତ୍ୱା ଭବିତା ବା ନ ଭୂୟ ଅଜୋ ନିତ୍ୟ ତତ୍ସୋଇ ଗ୍ରାମ ନ ହନ୍ୟତେ ହନ୍ୟମାନ। అత్యజీవం అదాయుం అత్యర్థు అసస్య ఈవత నిత్య సర్వసత్తానం అత్యడు ఏం సనాతన నయనం చిన్నది సత్రాన్ని నయనం దహతి పారకం నాతయనం తెరంతి యాకు నా సోసైటీ మారుత ଆମେ ଭୌତିକ ଜଗତରେ ଯେତେ ଜିନିଷ ଅଛି କୋଉଟା ଅଗ୍ନିରେ ନଷ୍ଟ ହେଇଯାଉଛି, କୋଉଟା ଶସ୍ତ୍ରରେ ନଷ୍ଟ ହେଇଯାଉଛି କଟିଯାଉଛି, ବା କୋଉଟା ଯଦି ଅସ୍ତ୍ରରେ କଟୁନି ସେଟାକୁ ଅଗ୍ନିରେ ଦହନ ହେଇଯାଉଛି, ଜଳିଯାଉଛି, ପୋଡ଼ିଯାଉଛି। ଏବଂ ଯଦି ବା କୋଉଟା ଅଗ୍ନିରେ ପୋଡ଼ୁନି ସେଟା ଜଳରେ ମଧ୍ୟ ମିଳିଯାଉଛି, ମାନେ ମିଳିଯାଉଛି। ଯେମିତି ଆମେ ଲୁଣଟା ଲୁଣଟାକୁ ପାଣିରେ ପକେଇଲେ ସେଟା ମିଳିଯାଉ, ବା ଚିନି ପାଣିରେ ପକେଇଲେ ସେଟା ମିଳିଯାଉ। ଏବଂ ସେ ବିଭାଗରେ କେତେ ଜିନିଷ ଅଛି ଯେଉଁଟା ପବନ ଦ୍ୱାରା ସୁସ୍ଥ ହେଇଯାଉ। ତେଣୁ ଇଏ ଯେଉଁ ସ୍ପିରିଚୁଆଲ ଜିନିଷ ବା ଆତ୍ମା ସମ୍ବିତ ଜିନିଷ, ଏ ଭୌତିକ ପଦାର୍ଥ ଦ୍ୱାରା କେବେ ନଷ୍ଟ ହେବନି। ନୟନ ଚିହ୍ନ ପ୍ରାଣୀ ନୟନ ଧରି ପାରକ ନା ସୈନ୍ୟ ପ୍ରଗତି ଆକୁ ନା ସୁସ୍ଥ ମାରକ। ତେଣୁ ଚିତାଭି ହେଉଛନ୍ତି ଭଗବାନଙ୍କର ଅନ୍ତର୍ଗତ ଶକ୍ତି। ତେଣୁ ତାହା କେମିତି ରାବଣ ଦେବୀ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେ କେମିତି ତାଙ୍କୁ ଟପ୍ କରିପାରିବେ ବା ତାଙ୍କୁ ଛୁଇଁପାରିବେ କେମିତି, ପ୍ରାକୃତ ଜିନିଷ ଅପ୍ରାକୃତ ଜିନିଷ ସହିତ ତାର ସମ୍ପର୍କ ହେଇପାରିବନି। ପ୍ରାକୃତ ପ୍ରାକୃତ ଜିନିଷ ଦ୍ୱାରା ଅପ୍ରାକୃତ ଜିନିଷ କିଛି ନଷ୍ଟ ହେବ। ତେଣୁ ଏ କଥା ଯେତେବେଳେ ସେ ଦାନ ଦେଖିଲେ ତେଣୁ ପ୍ରାଣ ପଢ଼ିଲେ ସେତେବେଳେ ସେ ଆଶ୍ୱସ୍ତ ହେଲେ। ତେଣୁ ମହାପ୍ରଭୁର ଶରଣରେ ସେ ଯାଇଛନ୍ତି ଏବଂ ମହାପ୍ରଭୁ ସେ କହିଛନ୍ତି ଯେ ପ୍ରକୃତରେ ଆପଣଙ୍କୁ ମୁଁ ଯେତେବେଳେ ଦେଖୁଛି ଆପଣ ସେଭଳି ମୋତେ ଅନୁମାନ ହେଉଛି ଯେ ଆପଣ ସ୍ୱୟଂ ଭଗବାନ ରାମଚନ୍ଦ୍ର ବର୍ତ୍ତମାନ ଏଠି ଉପସ୍ଥିତ ହୋଇଛନ୍ତି। ତେଣୁ ଏଭଳି ଭାବରେ ସେ ମହାପ୍ରଭୁଙ୍କୁ ସ୍ତୁତି କରିକି ତାପରେ ତାଙ୍କର ଶରଣରେ ସେ ଯାଇଛି। ତେଣୁ ଭଗବାନ ରାମଚନ୍ଦ୍ର ଯେଉଁ କହିଛି ଏଇଠି ତାଙ୍କର ବିଷୟରେ ଲାଇଫ୍ ହିଷ୍ଟ୍ରି ବିଷୟରେ ବା ତାଙ୍କ ଜୀବନ ବିଷୟରେ ସମୟ ଭାବରେ ଏହି ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ଧ୍ୟେୟଂ ସଦା ପରିଭବତ୍ମ ଅଭିଷ୍ଟ ଦୋହଂ, ଆମେ ସବୁବେଳେ ବିଭିନ୍ନ ପ୍ରକାର ଅସୁବିଧା ଭିତରେ ଆମେ ରହିଛୁ ସମସ୍ତେ, ବିଭିନ୍ନ ପ୍ରକାର ପରିଭବତ୍ମ ଭଗବତ ଦବାଗ୍ନି ଯେଉଁ ରହିଛି ବହୁତ ସଂସାର ଦାବାନ ଭିତରେ ଆମେ ସମସ୍ତେ ରହିଛୁ। କିନ୍ତୁ ଏହି ଦାବାନରୁ ଆମେ ଯଦି ଉଦ୍ଧାର ହେବା ପାଇଁ ଚାହିଁବା, ଯଦି ଆମେ ଭଗବାନଙ୍କ ଧ୍ୟାନ କରିବା, ଧ୍ୟେୟ ସଦା ପରିଭବ ନା ଅଭିଷ୍ଟ ଦୋହଂ ତୀର୍ଥା ସଦା ଶିବଗିରି ଚିନ୍ତନ ଶରଣ୍ୟ, ଭଗବାନ ରାମଚନ୍ଦ୍ର ଆସିଲେ ଅଯୋଧ୍ୟାରେ ତାଙ୍କର ବିଳାସନ କରିଛନ୍ତି, ବା ଭଗବାନ କୃଷ୍ଣଚନ୍ଦ୍ର ଆସନ୍ତି ସେ ବୃନ୍ଦାବନ ତାଙ୍କର ବିଳାସନ କରିଛନ୍ତି, ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଆସନ୍ତି ସେ ନଦିଆ ସାମୁଦ୍ରିକରେ ତାଙ୍କ ସହ ବିଳା କରିଛନ୍ତି। ତେଣୁ ଏ ଯେଉଁ ତୀର୍ଥ ତୀର୍ଥାପରା ଶିବପରି ତୀର୍ଥଙ୍କ ଶରଣୀ, ସମସ୍ତେ ସେହି ତୀର୍ଥର ଶରଣ ଯାଇଛନ୍ତି, ଶିବଜୀ ବ୍ରହ୍ମା ସମସ୍ତେ ସେହି ତୀର୍ଥର ଶରଣରେ ଯାଇଛନ୍ତି ବା ଭଗବାନଙ୍କ ଶରଣରେ ଯାଇଛନ୍ତି। ଏବଂ ଭୃତ୍ୟାଗିମାନ ପ୍ରଣତପାଳ ଭବାଦି ପୋଷଣ ବନ୍ଦେ ମହାପୁରୁଷ ତେ ଚରଣାରବିନ୍ଦ, ଭୃତ୍ୟ ଯେଉଁମାନେ ଭଗବାନଙ୍କ ଶରଣ ଯାଇଛନ୍ତି ସେମାନଙ୍କର କୌଣସି ଆଉ ଆର୍ତି ବା କୌଣସି ତାଙ୍କର ଦୁଃଖ ରହିବ, ସମସ୍ତେ ପରିଭବ ସମସ୍ତେ ବିଭିନ୍ନ ଦୁଃଖରେ ଭୌତିକ ଜଗତର ଯେଉଁ ପିତା ରହିଛି ପିତା ସମସ୍ତେ ଗର୍ଭିତ ହେଉଛନ୍ତି। କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯିବ ଯାଉଛନ୍ତି ସେତେବେଳେ ସେ ପିତାରୁ ମୁକ୍ତ ହେଉଛନ୍ତି। ସମାଜ ଭାଗବତର ଦଶମ ଶ୍ରମ ଚଉଦ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ ସମାଜ ପଦପଲ୍ଲବ ପ୍ରଭମ ମହତ୍ ପଦମ ପୁଣ୍ୟ ଯଶୋମ ରାହାରେ ଭଗବାନ ବୋଧେ ଭକ୍ତ ପଦମ ପରମ ପଦମ 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 ପଦାମ ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ସମାଜ ଦେଇ ପଦପଲ୍ଲବ ପ୍ରଭମ ଭଗବାନଙ୍କ ପାଦପଦ୍ମ ହେଉଛି ଗୋଟେ ନୌକା ସଦୃଶ। ଆମେ ଏଇ ଭବସାଗର ସବୁବେଳେ ଉଗୁଟି ହେଉଛେ ଉଗୁଡ଼ିକି ରହୁଛେ ଭବସାଗରରେ ଉଗୁଟି ହେଉଛେ ଆମେ, କିନ୍ତୁ ଯଦି ଆମେ ଭଗବାନଙ୍କ ପାଦପଦ୍ମ ରୂପକ ନୌକାରେ ଆଶ୍ରୟ ନେବା ସମାଜ ଦେଇ ପଦପଲ୍ଲବ ପ୍ରଭମ ମହତ୍ ପଦମ ପୂର୍ଣ୍ଣ ଦେଶ ମରା, ସେଇ ଭଗବାନଙ୍କ ପାଦପଦ୍ମକୁ ମହତ୍ ପଦଗୁଡ଼ିକ ହେଉଛି। ସମସ୍ତ ମହତ୍ ବ୍ୟକ୍ତିମାନେ ସମସ୍ତେ ଯେତେ ଅଛନ୍ତି ସେମାନେ ବ୍ରହ୍ମା ଶିବ ସମସ୍ତେ ଭଗବାନ ସେ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି। ତେଣୁ ସେ ମହାପଦ ପୁଣ୍ୟ ଦଶ ମୁରାରେ ସବୁକିଛି ପୁଣ୍ୟ ସବୁକିଛି ଦଶ ସେଇଠି ରହିଛି ଏବଂ এই যে ভবসাগর, ভগবান প্রভু আমি যে ভবসাগরে আমি রয়েছি, ভবসাগর আমি উত্তীর্ণ হওয়ার বার্তা পাইপারি। তেমন যদি আমি ভগবান পাদ উপরে আশ্রয় নেওয়া তাহলে এই ভবসাগরটা গোটে দর্শ প্রদান হয়ে যাব। এবার এই গোটে বাছুরি তার সুরে যে গাড়া হলে যেটি পানি রহব সেইভাবে পানি ভবসাগর যদি অনন্ত ভবসাগর রয়েছে কিন্তু ভগবান পাদ উপরে যখন আশ্রয় নেবে তাঁকাই এ গোটে গোবর্ষ প্রদান হয়ে যাবে। এটা বাছুরীর সুরে যে গাড়া হচ্ছে সেই গাড়ারে যেটি পানি রয়েছে সেইভাবে পানি ভবসাগরটা সেইভাবে সামান্য পানি নেই। তেমন আমি জানিপারি যে আমি ভবসাগর পার হচ্ছে, আমার অনায়াসে কিছু পার নাই। পুনরুদ্ধার আরে ভগবান বুধে দত্ত পদম পরম পদম 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 যত বিপদাতে। তেমন ভগবান পার্থ করে যদি আমি আশ্রয় নেবা তাহলে আমার আর কিছু বিপদ রহিব না, সব যেতে বিপদ আসলে মধ্যে সে বিপদকে আমি সহজে অতিক্রম করিবা। কিন্তু যখন ভগবান পার্থ করে আশ্রয় নেউ না তাই পদম পদম যত বিপদা প্রতি পদরে বিপদ রয়েছে। তেমন তারপরে শ্লোকরে এই নবযোগেন্দ্র কৌশলী যে ত্যক্ত রাজ্যে রাখি ভগবান রামচন্দ্র তাঙ্কর কৌলে যে মহারাজ কথা কৌলে যে রাতে পাইলে ভগবান রাজা হবে, রামচন্দ্র রাজা হবে, কিন্তু সেই রাতে ভিতরে সব ঘটনা পরিবর্তন হয়ে যাচ্ছে। কৈকিঙ্কর দেখলে দশরথ মহারাজ দেখলে তাকে প্রতিজ্ঞা করলে যে দুইটি বর সেই দুইটি বর সেই দিন রাত্রে সে গ্রহণ করছেন আগে যে মোর পুত্র ভরত রাজা হবে এবং রামচন্দ্র বনে চৌদ বর্ষ বনবাস করবে। তেমন যদি রাতে পাইলে সে রাজা হয়েছে কিন্তু রাতে ভিতরে একটু পরিবর্তন হয়ে কিন্তু ভগবান রামচন্দ্র সেই ব্যতীত হয় না, সে সবকিছুকে বহুত সহজে ত্যাগ করেছেন। মোগল সাম্রাজ্য বা বিভিন্ন ইতিহাস পাঠ করতে আমি দেখুছে রাজ্য কেটে কড়ি ঝগড়া সব হচ্ছে, পুরো বাপা মার দিয়েছি, ভাই ভাই মার দিয়েছি, নিজ রাজ্য পাইছে। যেতবে অর্জুন যেতবে মহাভারত যুদ্ধে যুদ্ধ করা প্রথমে ভগবান ভগবান কৃষ্ণ কিন্তু যে সে উভয়ের মধ্যে রথ স্থাপন অচ্যুত উভয় সেনার মধ্যে রথ স্থাপন কর, তেমন সেতবে প্রথম অধ্যায়ের সে বর্ণনা করা যাই অর্জুন বিশ্বাস যেতবে দেখছেন প্রতিপক্ষের শত্রুপক্ষের কৌরব সেনা মানে রয়েছেন সে দেখছেন এমন মর গুরু এমন মর পিতামহ এমন মর ভাই এইসব সম্বন্ধিত রয়েছেন কেমন হত্যা করি যদি ভগবান চাহুন হত্যা করা যায় কিন্তু সে হত্যা করা চাহু না অর্জুন চাহু না যুদ্ধ করা। কিন্তু আমি দেখিবা আমি যে কথা ইতিহাস আমি পড়িছে তাহলে কেউ পুয় বাপাকে মারিদেলা কেউ ভাই অন্য ভাইকে মারিদেলা এইভাবে ভাবে মারিকি সব রাজ্য গ্রহণ করছে। তেমন এই রাজ্যকে ত্যাগ করার জন্য সহজ জিনিস না কিন্তু ভগবান রামচন্দ্র বহু সহজে ত্যাগ করে সুরক্ষিত সুর মানে দেবতা নাম দ্বারা ইচ্ছিত রাজ্য লক্ষ্মী সমস্ত কিছু অযোধ্যার সমস্ত কিছু ধন সম্পদ ইত্যাদি সব রয়েছে। তেমন দেবতা মানে যা ইচ্ছিত করছেন বা অভ্যাস করছেন সেই রাজ্য লক্ষ্মীকে ভগবান রামচন্দ্র বহু সহজে তাকে ত্যাগ করে সুরক্ষিত রাজ্য লক্ষ্মী এবং ধার্মিক আর্য প্রসাদ ধার্মিক আর্য প্রসাদ আর্য হচ্ছে দশরথ মহারাজ সে বচন দিয়েছেন মা তাঁর পত্নী কৈশিক বচন দিয়েছিলেন যে বচসা বিষয়ে সে বচন দিয়েছিলে যে মু তোমাকে দুইটি বর প্রদান করি কিন্তু না ঘরে যেতবে গন্ধর্ব মানুষ সহ যুদ্ধ করুলে মহারাজ সে সময় কৈকে দশরথ মহারাজের রথকু তাঁর বিপদ রক্ষা করছেন যেমন কি দশরথ মহারাজ তাঁকে খুশি হয়ে তাঁকে দুইটি বর প্রদান করে কিন্তু এই যে বচসা বা এই যে সে প্রতিজ্ঞা করেছিলেন সেই প্রতিজ্ঞাকে ଯାହା ଜିନିଷ ଆଶା ସେ ପ୍ରତିଜ୍ଞାକୁ ବର୍ତ୍ତମାନ ସେ ଯେତେବେଳେ କହିକି ମହାରାଣୀ ଚାହୁଁଛନ୍ତି ଯେ ମୋର ପୁତ୍ର ଭରତ ରାଜା ହେବେ ଏବଂ ରାମଚନ୍ଦ୍ର ପ୍ରଦର୍ଶନ ମହାନ୍ତିରେ ସେତେବେଳେ ଦଶରଥ ମହାରାଜ ତାଙ୍କୁ ଗ୍ରହଣ କରିଛନ୍ତି, କାରଣ ସେ ବଚନ ଦେଇଦେଇଛି, ସେ ବଚନକୁ ତ୍ୟାଗ କରିପାରିବେ ନାହିଁ। ଆମର ଋଷି ପ୍ରାଣ ଯାଏ ତାର ବଚନ ନ ଯାଏ। ତେଣୁ ଯେହେତୁ ମହାରାଜ ଦଶରଥ ମହାରାଜ ସେ ବଚନ ଦେଇଛନ୍ତି ତେଣୁ ସେ ତାକୁ ମନା କରିଥାନ୍ତି। ତେଣୁ ଇଏ ହେଉଛି ଧାର୍ମିଷ୍ଠ ଆଚାର ପ୍ରସାଦ ଅରଣ୍ୟ ସେଇ ପିତାଙ୍କ ସତ୍ୟକୁ ରକ୍ଷା କରିବା ପାଇଁ ମହାପ୍ରଭୁ ଭଗବାନ ରାମଚନ୍ଦ୍ର ସେ ଅରଣ୍ୟକୁ ଯାଇଛନ୍ତି ଏବଂ ମାୟାମୃଗମ ଦୈତ୍ୟ ମନୋଭାବ ମାୟାମୃଗ ଉପରେ ବର୍ଣ୍ଣନା କଲେ କେମିତି ମାୟାମୃଗ ମାରିକି ଆସି ମାୟାମୃଗ ଉପରେ ଆସି ଭଗବାନ ରାମଚନ୍ଦ୍ରଙ୍କୁ ମାତା ସୀତାଙ୍କୁ ଯେତେବେଳେ ଆକର୍ଷିତ କରିଛନ୍ତି ଭଗବାନ ରାମଚନ୍ଦ୍ର ତାଙ୍କ ପଛରେ ଧାଇଁଛନ୍ତି। ମାୟାମୃଗମ ଦୈତ୍ୟ ମନୋଭାବ ତେଣୁ ସେଇ ବନ୍ଦେ ମହାପୁରୁଷତେ କାରଣ ସେଇ ମହାପ୍ରଭୁ ଭଗବାନ ରାମଚନ୍ଦ୍ରଙ୍କୁ ମୁଁ ଧ୍ୟାନ କରୁଛି। ତେଣୁ ଏଠି ଆମେ ଦେଖିବା ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଜୀବନ ମଧ୍ୟ ସେ ଭଗବାନ କୃଷ୍ଣଙ୍କ ବିଷୟରେ ମଧ୍ୟ ଏଠି ବର୍ଣ୍ଣନା କରାଯାଉଛି, ଚୈତନ୍ୟ ମହାପ୍ରଭୁ ମଧ୍ୟ ବର୍ଣ୍ଣନା କରାଯାଉଛି ଏବଂ ଭଗବାନ ରାମଚନ୍ଦ୍ର ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଉଛି। ଚୈତନ୍ୟ ମହାପ୍ରଭୁ ଆପଣ ଜାଣିଥିବେ ଯେତେବେଳେ ସେ 24 ବର୍ଷରେ ସେ ତାଙ୍କର ସମସ୍ତ ଯେଉଁ ଲକ୍ଷ୍ମୀ ପ୍ରିୟାଙ୍କୁ ତ୍ୟାଗ କରି ସେ ସନ୍ୟାସ ଗ୍ରହଣ କରିଛନ୍ତି। ତେଣୁ ସେ ସନ୍ତୁଷ୍ଟ ହୁଏ ଏଇଟାକୁ ତ୍ୟାଗ କରି ହେବନି। ଘରେ ମାତା ଅଛନ୍ତି, ବିଧବା ମାତା ଅଛନ୍ତି, ପିତା ନାହାନ୍ତି, ବିଧବା ମାତା ଅଛନ୍ତି ଏବଂ ପତ୍ନୀ ମଧ୍ୟ ବହୁତ ଜୀବନ ପତ୍ନୀ 18 ବର୍ଷର ପତ୍ନୀ ଲକ୍ଷ୍ମୀ ପ୍ରିୟା କିନ୍ତୁ ତାଙ୍କୁ ସେ ତ୍ୟାଗ କରି ଚାଲିଯାଉଛନ୍ତି। ସୁରକ୍ଷିତ ଧାର୍ମିଷ୍ଠ ଆଚାର ସଂସ୍ଥା ରାଜଧରଣୀ ସେଠି ଆଚାର ସଂସ୍ଥା କ'ଣ ହେଇଥିଲା ଚେତନ ଚେତନାଙ୍କ ବର୍ଣ୍ଣନା କରାଯାଇଛି। ଯେତେବେଳେ ଥରେ ମହାପ୍ରଭୁ ଯାଇଛନ୍ତି ସ୍ନାନ କରିବା ପାଇଁ ସେ ସମୟରେ ଜଣେ ବ୍ରାହ୍ମଣ ସେ ମହାପ୍ରଭୁଙ୍କୁ ତାଙ୍କ ପଇସା ଛିଣ୍ଡେଇକିରି ଅଭିଶାପ ଦେଇଛନ୍ତି। କାହିଁକି ଗଲେ ନା ଯେହେତୁ ମହାପ୍ରଭୁ ଯେତେବେଳେ ସଂକୀର୍ତ୍ତନ ଆରମ୍ଭ କରିଛନ୍ତି ସେ ଶ୍ରୀବାସ ପଣ୍ଡିତଙ୍କର ଗୃହରେ ଯେଉଁ ସଂକୀର୍ତ୍ତନ ଆରମ୍ଭ କରିଥିଲେ ସେ କବାଟ ଦେଇକି ସଂକୀର୍ତ୍ତନ ଆରମ୍ଭ କରିଥିଲେ, ଗୋଟେ ବର୍ଷ କବାଟ ଦେଇକି ସଂକୀର୍ତ୍ତନ ହେଉଥିଲା। ତେଣୁ ସାଧାରଣ ଲୋକମାନେ ତା ସହିତ ପ୍ରବେଶ କରିପାରୁନଥିଲେ, ସେଥିପାଇଁ ବ୍ରାହ୍ମଣ ଜଣକ ବହୁତ ରାଗିଯାଇକି ମହାପ୍ରଭୁଙ୍କୁ ସେ ତାଙ୍କର ଅଭିଶାପ ପ୍ରଦାନ କରିଥିଲେ, ତାଙ୍କ କବିତା ଛିଣ୍ଡେଇକିରି ଅଭିଶାପ ଦେଇଛନ୍ତି ଯେ ସଂସାର ଯେଉଁ ସୁଖ ଅଛି ତୁମର ନଷ୍ଟ ହେବ, ଏଭଳି ଭାବରେ ସେ ଅଭିଶାପ ଦେଇଛନ୍ତି। ତେଣୁ ମହାପ୍ରଭୁ ସେଟାକୁ ଆନନ୍ଦରେ ଗ୍ରହଣ କରିଛନ୍ତି, କାରଣ ମହାପ୍ରଭୁ ଚାହୁଁଛନ୍ତି ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ତେଣୁକରି ସେ ସନ୍ୟାସ ଗ୍ରହଣ କରିଛନ୍ତି। ଧାର୍ମିଷ୍ଠ ଆଚାର ପ୍ରସାଦ ରାଜା ନାହିଁ ଏବଂ ମାୟାମୃଗ ଦୈତ୍ୟ ଚିତ୍ତମନ ଭାବ ଆମେ ସବୁ ଯେଉଁ ବଦ୍ଧ ଯିବ ଆମେ ସବୁ ମାୟାମୃଗ ପଥରେ ଧାଇଁଛୁ, ଏ ଭୌତିକ କାମନା ସବୁ ଆମର ଅପରିମିତ କାମନା ରହିଛି ତାରି ପଛରେ ଆମେ ଧର୍ମାନ ହେଉଛୁ। ଆମେ ଯେ ଏଇ ଯେଉଁ ମରିଚିକା ପଥରେ ଆମେ ଧର୍ମାନ ହେଉଛୁ ଏଇଟା ଆମେ ଜାଣିନୁ, ତେଣୁ ମହାପ୍ରଭୁ ଆସି ସେ ସବୁ ଆମକୁ ଉଦ୍ଧାର କରୁଛନ୍ତି। ଏନେଇଛି ଔଷଧି ମାୟା ଆସିବା ଲାଗି ହରିନାମ ମହାମନ୍ତ୍ର ଲୋ କୁନା ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ଏଇ ମହାମନ୍ତ୍ର ଦ୍ୱାରା ଆମେ ଏଇ ମହାପ୍ରଭୁ ପଛରେ ଯେଉଁ ଆମେ ଧର୍ମ ନେଉଛେ ସେଥିରେ ଆମେ ରକ୍ଷା ପାଇପାରିବା। ତେଣୁ ମହାପ୍ରଭୁ ସେ ସେଟାକୁ ଆମକୁ ଦେଖିବା ଆମ ବଦ୍ଧଜୀମାନଙ୍କୁ ଉଦ୍ଧାର କରିବା ପାଇଁ ସେ ମାୟା ଲୋକଙ୍କ ଦାୟିତ୍ୱ ମନୋଭାବ ବନ୍ଦେ ମହାପୁରୁଷ ଦେଇ ସେଇ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ତାଙ୍କୁ ଆମେ ନମସ୍କାର କରୁଛୁ। ତେଣୁ ଏ ଶୋକରେ ଭଗବାନ ରାମଚନ୍ଦ୍ର ଏବଂ କୃଷ୍ଣ ଏବଂ ମହାପ୍ରଭୁ କିନ୍ତୁ ତିନି ଜଣ ବିଷୟରେ ବର୍ଣ୍ଣନା କରାଯାଏ। ତେଣୁ ଆମେ ଦେଖିବା ଯେ ଭଗବାନ ରାମଚନ୍ଦ୍ରଙ୍କର ଯେତେବେଳେ ସୀତାଦେବୀ ଯେତେବେଳେ ଆସିଗଲେ ତେଣୁ ସେ ଯେତେବେଳେ ରାବଣଙ୍କୁ ଯୁଦ୍ଧରେ ହତ୍ୟା କଲା ପରେ ବିନାଶ କଲା ପରେ ସେତେବେଳେ ଯେତେବେଳେ ସୀତାଦେବୀ ଆସନ୍ତି ସେତେବେଳେ ସେ ଅଗ୍ନି ପରୀକ୍ଷା କରିଛନ୍ତି। ଅଗ୍ନି ପରୀକ୍ଷା କରିବାର ଉଦ୍ଦେଶ୍ୟ ହେଉଛି ଯେଉଁ ଅଗ୍ନିଦେବ ନେଇଯାଇଥିଲେ ପ୍ରକୃତ ସୀତାଙ୍କୁ ନେଇକି ମାୟା ସୀତାଙ୍କୁ ଦେଇଥିଲେ ସେଇ ଅଗ୍ନି ପରୀକ୍ଷାରେ ସେ ମାୟା ସୀତା ଚାଲିଗଲେ ଏବଂ ପ୍ରକୃତ ସୀତା ଆସିଛନ୍ତି। କିନ୍ତୁ ପ୍ରକୃତ ସୀତା ସେହି ସମୟରେ ଆସି ଭଗବାନ ରାମଚନ୍ଦ୍ର ସୀତା ଦେଇପାରିବେ। ଅଗ୍ନି ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ସେଇଟା। ସାଧାରଣ ଲୋକମାନେ ଭାବିବେ ଯେ ଅଗ୍ନି ପରୀକ୍ଷା ଆଗରେ କରିଛନ୍ତି ଏ ଭଗବାନ ରାମଚନ୍ଦ୍ର ଠିକ କରିନାହାନ୍ତି, କିନ୍ତୁ ଅଗ୍ନି ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ସେଇଟା। ଅଗ୍ନି ପରୀକ୍ଷା ଅଗ୍ନିରେ ଯେଉଁ ସୀତା ଦେବୀ ଆସିଛନ୍ତି, ଅଗ୍ନି ଯେତେ ପ୍ରବେଶ କରିଛନ୍ତି ସେତେବେଳେ ସେ ମାୟା ସୀତା ଯେଉଁଟା ଆସିଛନ୍ତି ସେଠି ପଳେଇ ଯାଇଛନ୍ତି, ପ୍ରକୃତ ସୀତା ଆସି ପହଞ୍ଚନ୍ତି। ଅଗ୍ନିଦେବ ସେ ପ୍ରକୃତ ସୀତାକୁ ଆଣିକି ଭଗବାନ ରାମଚନ୍ଦ୍ର ପାଖରେ ଛାଡ଼ିଛନ୍ତି। ତେଣୁ ତାପରେ ଆପଣମାନେ ଯେଉଁ ଘଟଣା ହେଲା ଆପଣମାନେ ଜାଣିଛନ୍ତି କେମିତି ଭଗବାନ ରାମଚନ୍ଦ୍ର ଆସିକରି ରାଜ୍ୟରେ ତାଙ୍କର ରାଜ୍ୟଭିଷେକ ହୋଇକି ବିଜୟଦଶମୀ ଉପଲକ୍ଷେ ଯେଉଁ ବିଜୟଦଶମୀ ତିଥି ସେଠି ମହାପ୍ରଭୁ ଆସି ଭଗବାନ ରାମଚନ୍ଦ୍ର ଆସି ସେଠି ବିଜୟ ଉତ୍ସବ କରିଛନ୍ତି ବା ସେ ରାଜ୍ୟ ଗ୍ରହଣ କରିଛନ୍ତି, ଅଯୋଧ୍ୟା ରାଜ୍ୟ ଗ୍ରହଣ କରିଛନ୍ତି। ତେଣୁ ଆମର ସୁଷମ ଭକ୍ତି ସିଦ୍ଧାନ୍ତ ମହାରାଜ ତାଙ୍କର ସେଇ ବିଜୟ ଉତ୍ସବ ତିଥିରେ ବିଜୟଦଶମୀ ତିଥିରେ ସେ ଶରୀର ତ୍ୟାଗ କରିଛନ୍ତି। ତେଣୁ ଇଏ ଆମ ପାଇଁ ଆଉ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି। ଭଗବାନ ରାମଚନ୍ଦ୍ର ଯେଉଁ ବିଜୟ ଉତ୍ସବ କରିଥିଲେ ବା ଅଯୋଧ୍ୟାରେ ଆସି ସିଂହାସନ ଆରମ୍ଭ କରିଥିଲେ ସେଇ ତିଥିରେ ଆମର ସୁଷମ ଭକ୍ତି ସିଦ୍ଧାନ୍ତ ସ୍ୱାମୀ ମହାରାଜ ସେଇ ତିଥିରେ ଯେଉଁ ଅପଟ ହୋଇଛନ୍ତି ଆମେ ସେଇ ତିଥି ମଧ୍ୟ ଆମେ ପାଳନ କରୁଛେ। ଭଗବାନ ରାମଚନ୍ଦ୍ରଙ୍କ ବିଜୟ ଉତ୍ସବ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ରହିଛି ଆମର ଯେଉଁ କହିଲେ ଆଦର୍ଶ ସବୁ ଜିନିଷ ସେ ଆଦର୍ଶ ସ୍ଥାପନ କରିଛନ୍ତି। ଆଦର୍ଶ ପିତାର ଆଦର୍ଶ ସ୍ଥାପନ କରିଛନ୍ତି, ଆଦର୍ଶ ପୁତ୍ରର ଆଦର୍ଶ ସ୍ଥାପନ କରିଛନ୍ତି, ଆଦର୍ଶ ସ୍ୱାମୀର ସ୍ଥାପନ କରିଛନ୍ତି, ସ୍ୱାମୀର ଆଦର୍ଶ ସ୍ଥାପନ କରିଛନ୍ତି ଏବଂ ଆଦର୍ଶ ରାଜା ରାଜାର ମଧ୍ୟ ଆଦର୍ଶ ସେଥିପାଇଁ ଆମେ କହୁଛେ ରାମରାଜ୍ୟ। ଆମେ ଚାହୁଁଛେ ରାମରାଜ୍ୟ, ଏମିତି ଆମେ ଆମେ କେହି ଚାହୁଁନେ ଆମେ କେହି ଅସୁବିଧା ରହିବା, ଆମର କୌଣସି ବିଭିନ୍ନ ପ୍ରକାର ଯେଉଁ ଅଭାବ ଅନାଟନ ସବୁ ରହିଛି ବା ବିଭିନ୍ନ ପ୍ରକାର ମରୁଡ଼ି ବା ଯେଉଁ ବନ୍ୟା ହେଉଛି ମରୁଡ଼ି ହେଉଛି ବିଭିନ୍ନ ପ୍ରକାର ଅସୁବିଧା ଆମ ରାଜ୍ୟରେ ଉପଦ୍ରବ ସବୁ ରହୁଛି, ଏସବୁ ଉପଦ୍ରବ ଆମେ ଚାହୁଁନେ। ଆମେ ଚାହୁଁଛେ ବହୁତ ସୁନ୍ଦର ଭାବରେ ଆନନ୍ଦ ରହିବା ପାଇଁ, କିନ୍ତୁ ବହୁତ ଆନନ୍ଦ ରହିବା ପାଇଁ ହେଲେ ସେଇ ରାମରାଜ୍ୟ ଯେମିତି ଭଗବାନ ରାମଚନ୍ଦ୍ର ରାମରାଜ୍ୟ ପ୍ରତିଷ୍ଠା କରିଥିଲେ। ରାମରାଜ୍ୟ ଅର୍ଥ କ'ଣ ନା ସମସ୍ତେ ନିଜ ନିଜର ଧର୍ମ ପାଳନ କରିବେ, ପ୍ରଜାମାନେ ସମସ୍ତେ ନିଜ ନିଜର ଧର୍ମ ପାଳନ କରିବେ। ତାହେଲେ ଯଦି ଧର୍ମ ଠିକ୍ ଭାବରେ ପାଳନ କରାଯିବ ତାହେଲେ ସବୁକିଛି ସମସ୍ତେ ଆନନ୍ଦ ରହିପାରିବେ। ଭଗବତାର ତୃତୀୟ ଧାରେ ଭଗବାନ କରୁଛନ୍ତି ପୂର୍ବାସ ପ୍ରଜାପତି ଏଣେ ପ୍ରସଦୀ ଶୁଦ୍ଧ ମିଳେ ସବୁ ସୂଚକ ଆନନ୍ଦ ଯେଉଁ ଯେତେବେଳେ ଏ ସୃଷ୍ଟି ଆରମ୍ଭ ହେଉଛି, ସୃଷ୍ଟି ଆରମ୍ଭରେ ବ୍ରହ୍ମା କଥା କହୁଛନ୍ତି ପୂର୍ବାସ ପ୍ରଜାପତି ପ୍ରଜାପତି କେ ବ୍ରହ୍ମା ପ୍ରଥମେ ସୂଚନା କରିଛନ୍ତି ଯେ ତମେ ଲୋକମାନଙ୍କୁ ଜୀବନ ଆମ ମନୁଷ୍ୟମାନଙ୍କୁ କହୁଛ ତମେ ଦେବତାମାନଙ୍କ ପୂଜା କର ଏବଂ ଦେବତାମାନେ ସେଥିରେ ସନ୍ତୁଷ୍ଟ ହେଇକି ତାଙ୍କୁ ମଧ୍ୟ ତାଙ୍କର ଯାହାକୁ ଆବଶ୍ୟକତା ଅଛି ସେ ପ୍ରଦାନ କରିବେ ଏବଂ ଏଇଭଳି ଭାବରେ ଅନ୍ୟାନ୍ୟ ଦଶ ଏସବୁ ସ୍ଥିତ କାମକୁ ସମସ୍ତଙ୍କର ଯାହାର ଯାହା କାମନା ଅଛି ସେସବୁ ପୂରଣ ହୋଇଥାଏ। ଅନ୍ନାଭୋଗୀ ଭୂତାଣି ପର୍ଜନା କର୍ମ ସମ୍ଭବ ଯଜ୍ଞାଭୋଗୀ ପର୍ଜନ ଯଜ୍ଞ କର୍ମ ସମ୍ଭବ। ଆମର ମନୁଷ୍ୟମାନଙ୍କର ଯେଉଁ ଆବଶ୍ୟକତା ହେଉଛି ସେ ହେଉଛି ଅନ୍ନ ଏବଂ ଅନ୍ନଟା କେମିତି ସମ୍ଭବ ହେବ ଅନା ବହୁତ ଭୂତାଣି ପର୍ଜନା ଅନ୍ନ ସମ୍ଭବ ପର୍ଜନା ପର୍ଜନ କହିଲେ ବୃଷ୍ଟି ବୃଷ୍ଟି ହେଲେ ଶସ୍ୟ ଉତ୍ପାଦନ ହୋଇପାରିବ ଏବଂ ବୃଷ୍ଟି କେମିତି ହେବ ନା ଯଜ୍ଞା ଭଗତି ପର୍ଜନ ଯଜ୍ଞ ଯଜ୍ଞ ହେଲେ ଯଜ୍ଞ ଦ୍ୱାରା ହିଁ ଆମର ପର୍ଜନ ବା ବୃଷ୍ଟି ହେବ। ଆମେ ଯଜ୍ଞ କ'ଣ ଯଜ୍ଞ କହିଲେ ସାଧାରଣ ଲୋକମାନେ ଭାବନ୍ତି ଯେ ଅଗ୍ନିରେ ଯେଉଁ ଭୂତ ହେଉଥିଲେ ସେଇଟା ଯଜ୍ଞ କିନ୍ତୁ ଯଜ୍ଞର ପ୍ରକୃତ ହେଉଛି ଯଜ୍ଞ କର୍ମ ସମ୍ଭବ କର୍ମ ଏସବୁ ବେଦରେ ବର୍ଣ୍ଣିତ କରାଯାଇଛି କେଉଁ ବିହିତ କର୍ମ ଯେଉଁ କର୍ମ ଆମେ କରିବା କଥା ତାକୁ ଯଜ୍ଞ ବୋଲି କୁହାଯାଉଛି। ତେଣୁ ଆମେ କହିବା କର୍ମ କେଉଁ କେଉଁ କର୍ମ ହେଉଛି ଯଜ୍ଞ କର୍ମ ତା ପରସ୍ପରରେ ଭଗବାନ କହୁଛନ୍ତି ଯେ କର୍ମ ବ୍ରହ୍ମ ଭବ ବିଧି କର୍ମ କେଉଁ କର୍ମ ଆମେ କରିବା କଥା କେଉଁଟା କରିବା କଥା ନୁହଁ ଆମେ ଯଦି ଆପଣମାନେ ଆଜି ଦୀକ୍ଷା ସମୟରେ କହିଲେ ଚାରୋଟି ବିଧି ନିଷେଧ ରହିଛି ଦ୍ୱିତମ ପାନମ ତ୍ରିୟମ ସୁନା ଇଏ ହେଉଛି ବିକର୍ମ ଏ କର୍ମଟା କରିବା କଥା ନୁହଁ ତେଣୁ ସେ ସବୁ ବେଦରେ ବର୍ଣ୍ଣନା କରାଯାଇଛି। कर्म और ब्रह्म भव विधि ब्रह्म कहले वेदरे तो वर्णना कर दी तो कर्म अनु परिवर्तन छोटा परिवर्तन नुह ये जो वर्णना कर दी वेदरे एवं ब्रह्म अंतर वेद कारण लिखते थी सदा लोक जान लिखते थी व्यास जान लिखते थी तो उसके टाइम पे हम टाइम ग्रहण करेगा कि भगवान कुछ ना ब्रह्म अक्षर कवि भव वेद भगवान के रस अक्षर को भगवान भगवान जहाँ पर क्षर हुए पर जहाँ पर क्षर नहीं जो भी भगवान तेनाली ब्रह्म अक्षर संभव वेद भगवान का विश्वास जाते एवं तस्मा सर्वगतम ब्रह्म नित्य यज्ञ प्रतिष्ठा तेरे सब की जो यज्ञ सब जहाँ रही ये सब वेद वर्णना कर एवं भगवत गीता दशम अध्याय भगवान को सुनी यज्ञान जपो यज्ञ यज्ञान में श्रेष्ठ यज्ञ होती भगवान का नाम जप हरे कृष्णा 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 हरे 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 राम 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 ये उनकी श्रेष्ठ यज्ञ भगवत गीता दशम अध्याय भगवान तेनाली भाव में पढ़ी पारे आम अगर कौन यज्ञ करें ना पढ़ीपारे केवल भगवान का नाम ही आम कर जो ईश्वर के नाम यज्ञ नाम यज्ञ एवं यही यज्ञटा ही आम पढ़ीपारे करें अगर कौन यज्ञ अगर कौन कार्य आम करें नारायण मना कर हरे नाम हरे नाम हरे नाम केवल कड़ो नास्ते व नास्ते व नास्ते वतिरंजन भगवान का नाम छड़ा अन्य कौन सी आम नाही आम करें सत्यजुगे भगवान ध्यान करते तृतीयुगे भगवान मखी का यज्ञ मध्यम भगवान आराधना एवं द्वापर युगर परिचर्या मंदिर बर्तमान आर्थना होती सब से सब हूँ द्वापर युग करुगर आम किसी करें तेणुक कलयुगर केवल भगवान नाम तेणु भगवान रामचंद्र से धर्म नीति कड़ाकड़ी भाव में समस्ते सब प्रजा मैंने ठीक भाव में धर्म नीति पालन करते धर्म अनुसार राज्य शासन कर तेणु धर्म अनुसार जब राज्य शासन करे कौन कार असुविधा होते राम राज्य भी कह तो आम चाहते आम ये आम जो कथा करता है भारत वर्ष पृथ्वी में जिते देश अच्छी समस्त चाहते आनंद रहा किंतु धर्म कथा को ग्रहण करना धर्म जो कहुची वेद शास्त्र उपनिषद जहाँ सब कह जो कौटा करवा कथा कौटा करवा कथ नुह अनुमोदित कर्म आउ जो निषिद्ध कर्म ये सब वर्णना कर किंतु आम से सब ग्रहण न कर आनंद रहा तो कितने आम आनंद रहे भगवान रामचंद्र जे सब ठीक भाव में धर्म से ठीक राज्य शासन करुले तेणुक राज्य शासन में कौन असुविधा तेणु आज प्रथम समस्त आम झुरी होचे राम राज्य झुरी महात्मा गांधी सीता स्वप्न देखते राम राज्य स्वप्न देखते जे आम ब्रिटिश मान मुक्त हवा आम ये राम राज्य गढ़ा कितु आम से जी कहते राम प्रभुपाद महाराज प्रश्न पचार जे आप चाहते राम राज्य करने किंतु रामचंद्र कहीं भगवान रामचंद्र कहीं आम धर्म नीति ग्रहण करवा नहीं आम आनंद रही संभव भगवान रामचंद्र आदर्श पिता हिसाब से आदर्श पुत्र हिसाब से आदर्श पति हिसाब से आदर्श राजा हिसाब से सब प्रकार आदर्श स्थापित होते तेना आज से पवित्र रामचंद्र तिथि जो रखते कि भगवान रामचंद्र लक्ष्मण भरत शत्रुघ्न एम चतुर्भुज तो कह वासुदेव संकर्षण प्रद्युम्न अनिरुद्ध एम चतुर्भुज भगवान विस्तार चतुर्भुज तो यही भगवान रामचंद्र जो आसते ये चतुर्भुज आस वासुदेव अच्छा भगवान रामचंद्र तापर संकर्षण अच्छा लक्ष्मण देव प्रद्युम्न अच्छा भरत महाराज एवं अनिरुद्ध अच्छा शत्रुघ्न राम लक्ष्मण भरत शत्रुघ्न आम ब्रह्मसंहिता से वर्णन कर रामादिमूर्ति सुकड़ा नियमेन तिष्ठन् नानावतारं करोत् ध्वनिं सुकिन्दो ಕೃಷ್ಣ ಸ್ವಯಂ ಸಮವ ತಮ್ಮ ಅಪಮಾನಯೋ ಗೋವಿಂದ ಮಾಡಿ ಪುರುಷನ್ ತಮ್ಮ ಭಗವಾನ್ ರಾಮಚಂದ್ರ ಹೋಗು ಬಾ ಕೃಷ್ಣದೇವ್ ಬಂತು ಬಾ ರಾಮದೇವ್ ಬಂತು ಏನೇ ಸಮಸ್ತೆ ರಾಮಾಜಿ ನಿರ್ದಿಷ್ಟಗಳ ನಿಯಮೇನ ಚೇಷ್ಟ ಭಗವಂತ ಕಳ ଭଗବାନଙ୍କ ପ୍ରଥମ ବିସ୍ତାରକ ଅଂଶ ବୋଲି କୁହାଯାଉଛି ଏବଂ ସେହି ବିସ୍ତାରର ଯେତେବେଳେ ବିସ୍ତାର ହେଉଛି ତାକୁ କଳା ବୋଲି କୁହାଯାଉଛି ତେଣୁ ଭଗବାନ ରାମଚନ୍ଦ୍ର ଆଉ ଅନ୍ୟାନ୍ୟ ଯେତେ ସବୁ ଆସିଛନ୍ତି ଅବତାର ଏମାନେ ସବୁ ଭଗବାନଙ୍କର କଳା ରାମାଦି ଭୂତିଷ କଳା ନିୟମ ଏମାନେ ସବୁ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଆସୁଛନ୍ତି ଯେମିତି ଭଗବାନ ଆସୁଛନ୍ତି ରାମଚନ୍ଦ୍ର ଆସୁଛି ତ୍ରେତା ଯୁଗର ଅନ୍ତ ସମୟରେ ଆସୁଛନ୍ତି ସତ୍ୟଯୁଗରେ ଭଗବାନ ନୃସିଂହଦେବ ଆସୁଛନ୍ତି ଏସବୁ ବିଭିନ୍ନ ସମୟର ଯେଉଁ ନିୟମ ରହିଛି ସେଇ ନିୟମରେ ସେମାନଙ୍କୁ ଆସୁଛନ୍ତି ରାମାଦି ନୀତିଶ କଳା ନିୟମ ନାନା ପ୍ରକାର ମକର ଭୂମି ଶିଖିନ୍ତି ଏ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଅବତାର ଆସୁଛନ୍ତି ଏବଂ କିନ୍ତୁ ଯଦି ସେମାନଙ୍କୁ ଆସୁଛନ୍ତି କିନ୍ତୁ କୃଷ୍ଣ ସ୍ୱୟଂ ତମ ଭଗବତ କୃଷ୍ଣ କେଉଁ କାଷ୍ଟ ଆସୁନାହାନ୍ତି ସେ ନିଜେ ସ୍ୱୟଂ ଆସୁଛନ୍ତି ସ୍ୱୟଂ ତମ ଭଗବତ ବ୍ରହ୍ମ କୁମାର ସେ ହେଉଛନ୍ତି ପରମ ତେଣୁ ଗୋବିନ୍ଦ ମାର କୃଷ୍ଣ ତମ ସେଇ ଭଗବାନ କୃଷ୍ଣଙ୍କୁ ମୁଁ ପ୍ରାର୍ଥନା କରୁଛି ଯେ ଆମର ଜୟଦେବ ଗୋସ୍ୱାମୀ ଯେତେବେଳେ ଦଶ ଅବତାର ରଖିଛନ୍ତି ରଚନା କରିଛନ୍ତି ତା ଦେହରେ ସେ ଗୀତ ଗୋବିନ୍ଦରେ ଦଶ ଅବତାର ରଚନା କରିଛନ୍ତି ତା ଦେହରେ ସେ ଭଗବାନ ରାମଚନ୍ଦ୍ରଙ୍କୁ ମୁଁ ସ୍ତୁତି କରିଛନ୍ତି ଯେ ଭଗବାନ ରାମଚନ୍ଦ୍ର ଯେ ଦଶମୁଖ ମୌଳି ଦଳିତ ରମଣୀୟ କେଶବ ଦୃତ ରାମ ଶରୀର ଜୟ ଜଗଦୀଶ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ଯେତେବେଳେ ସ୍ତୁତି କରିଛନ୍ତି ସେ କହିଛନ୍ତି ଯେ ଏଇଭଳି ଭାବରେ ଯେତେବେଳେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି ସେ ସମସ୍ତ ଯେଉଁ ଦଶମୁଖ ଯେ ରାବଣ ତାର ତାର ମୁଖକୁ ତାର ଦଶମୁଖକୁ ସେ ବଳି ପ୍ରଦାନ କରିଛନ୍ତି ଦେବତାମାନେ ଅତିଷ୍ଠ ହୋଇପାରୁଛନ୍ତି ରାବଣଙ୍କର ଅତ୍ୟାଚାର ଦେବତାମାନେ ଅତିଷ୍ଠ ହୋଇପାରୁଛନ୍ତି ତେଣୁ ଭଗବାନ ରାମଚନ୍ଦ୍ର ତାଙ୍କର ଯେଉଁ ଦଶମୁଖକୁ ବଳି ହିସାବରେ ଦେବତାମାନେ ପ୍ରଦାନ କରିଛନ୍ତି ଭିତର ଦୀକ୍ଷୁରଣୀ ପ୍ରତିକ୍ରମ ନିୟମ ଦଶମୁଖ ଭୌଳି ବଳିର ମଣିୟମ କେଶବ ଧୃତ ରାମ ଶରୀର ଜୟଜଗଦୀ ତେଣୁ ସେଇ ଭଗବାନ ରାମଚନ୍ଦ୍ର ଆସୁଛନ୍ତି ସେଇ ଭଗବାନ କୃଷ୍ଣଙ୍କଠାରୁ ସେମାନେ ଆସୁଛନ୍ତି ତେଣୁ ସେଇ ଭଗବାନ କୃଷ୍ଣଙ୍କୁ ସେ ପ୍ରାର୍ଥନା କରିଛନ୍ତି ଜୟ ଜଗଦୀ ଜୟ ରାମଚନ୍ଦ୍ର କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାଳି କୋଷ ମହାନ୍ଦି।